ଓମ୍ ଶାନ୍ତି। ଆଜି 16 ମଇ 2025 ମହାବାକ୍ୟ ବାପଦାଦା ଆଜି ସାରେ କହୁଛନ୍ତି, ମିଥ୍ୟା ବଚେ ତୁମମାନଙ୍କର ସ୍ନେହ ଏକମାତ୍ର ବାପାଙ୍କ ସହିତ ରହିଛି, କାହିଁକି ନା ତୁମକୁ ବେହଦ୍ର ବର୍ଷା ଅର୍ଥାତ୍ ଅବିନାଶୀ ସମ୍ପତ୍ତି ମିଳୁଛି। ତୁମେମାନେ ଅତି ସ୍ନେହରେ କହୁଛ ମେରା ବାପା। ଆଜିର ପ୍ରଶ୍ନ, କୌଣସି ଦେହଧାରୀ ମନୁଷ୍ୟଙ୍କର ବାଣୀର ତୁଳନା ବାବାଙ୍କ ସହିତ କରାଯାଇପାରିବ ନାହିଁ, କାହିଁକି ନା ଉତ୍ତରେ ବାବା କହୁଛନ୍ତି, କାହିଁକି ନା ବାବାଙ୍କର ଗୋଟିଏ ଗୋଟିଏ ବାଣୀ ମହାବାକ୍ୟ ଅଟେ। ଯେଉଁ ମହାବାକ୍ୟକୁ ଶୁଣୁଥିବା ବ୍ୟକ୍ତି ମହାନ ଆତ୍ମା ଅର୍ଥାତ୍ ପୁରୁଷୋତ୍ତମ ହୋଇଯାଉଛନ୍ତି। ବାବାଙ୍କର ମହାବାକ୍ୟ ଗୁଲଗୁଲ ଅର୍ଥାତ୍ ଫୁଲ ଭଳି କରିଦେଉଛି। ମନୁଷ୍ୟମାନଙ୍କର ବାଣୀ ମହାବାକ୍ୟ ନୁହେଁ, ତାକୁ ଶୁଣି ଶୁଣି ତ ଆହୁରି ତଳକୁ ଖସି ଆସୁଛ। ଆଜିର ଗୀତ, ବଦଲ ଯାଏ ଦୁନିଆ ଲେକିନ୍ ନା ବଦଲେଙ୍ଗେ ହମ୍, ଓମ୍ ଶାନ୍ତି। ଗୀତର ପ୍ରଥମ ଧାଡ଼ିରେ କିଛି ଅର୍ଥ ରହିଛି, ବାକି ସାରା ଗୀତ କୌଣସି କାମର ନୁହେଁ। ଯେପରି ଗୀତାରେ ଭଗବାନ ଉବାଚ ମନମନା ଭବ ମଧ୍ୟାଜି ଭବ, ଏହି ଅକ୍ଷର ଠିକ୍ ଅଛି, ଏହାକୁ କୁହାଯାଉଛି ଅଟାରେ ଲୁଣ ସଦୃଶ। ଏବେ ଭଗବାନ କାହାକୁ କୁହାଯାଉଛି ଏ କଥା ତ ପିଲାମାନେ ଭଲ ଭାବରେ ଜାଣିଗଲେଣି। ଭଗବାନ ଶିବ ବାବାଙ୍କୁ କୁହାଯାଉଛି। ଶିବ ବାବା ଆସି ଶିବାଳୟ ରଚନା କରୁଛନ୍ତି। କେଉଁଠାକୁ ଆସୁଛନ୍ତି? ବେଶ୍ୟାଳୟକୁ। ନିଜେ ଆସି କହୁଛନ୍ତି, ହେ ମିଠା ମିଠା ଗେହ୍ଲା ଶିଖି ଲଥେ, ଅର୍ଥାତ୍ ବିଚ୍ଛେଦି ଆତ୍ମିକ ସନ୍ତାନ ମାନେ, ତେବେ ଆତ୍ମା ତ ଶୁଣିଛି ନା, ଜାଣିଛ ଆମେ ଆତ୍ମା ଅବିନାଶୀ ଅଟୁ, ଏହି ଦେହ ବିନାଶୀ ଅଟେ। ଆମେ ଆତ୍ମାମାନେ ଏବେ ଆମର ପରମ ପିତା ପରମାତ୍ମାଙ୍କ ଠାରୁ ମହାବାକ୍ୟ ଶୁଣୁଛୁ। ଏହି ମହାବାକ୍ୟ କେବଳ ପରମ ପିତା ପରମାତ୍ମାଙ୍କର ହିଁ ଅଟେ, ଯିଏକି ମହାନ ପୁରୁଷ ପୁରୁଷୋତ୍ତମ କରୁଛନ୍ତି। ବାକି ମହାତ୍ମା ଗୁରୁ ଆଦି ଯିଏ ବି ଅଛନ୍ତି, ସେମାନଙ୍କର କୌଣସି ମହାବାକ୍ୟ ନୁହେଁ। ଯେଉଁ ଶିବହମ୍ କହୁଛନ୍ତି ତାହା ମଧ୍ୟ ଠିକ୍ ବାକ୍ୟ ନୁହେଁ। ଏବେ ତୁମେ ବାବାଙ୍କ ଠାରୁ ମହାବାକ୍ୟ ଶୁଣି ଗୁଲଗୁଲ ହେଉଛ। କଣ୍ଟା ଏବଂ ଫୁଲ ମଧ୍ୟରେ କେତେ ଫରକ ରହିଛି! ଏବେ ତୁମେ ଜାଣୁଛ ଆମକୁ କୌଣସି ମନୁଷ୍ୟ ଶୁଣାଉ ନାହାନ୍ତି, ଏହାଙ୍କ ମସ୍ତକରେ ଶିବ ବାବା ବିରାଜମାନ ଅଛନ୍ତି। ସେ ମଧ୍ୟ ଆତ୍ମା ହିଁ ଅଟନ୍ତି, କିନ୍ତୁ ତାଙ୍କୁ ପରମାତ୍ମା କୁହାଯାଉଛି। ଏବେ ପତିତ ଆତ୍ମାମାନେ କହୁଛନ୍ତି, ହେ ପରମ ଆତ୍ମା ଆସ ଏଠାକୁ ଆସି ଆମକୁ ପବିତ୍ର କର। ସେ ହିଁ ହେଉଛନ୍ତି ପରମ ପିତା, ଯିଏକି ପରମ ଅର୍ଥାତ୍ ଶ୍ରେଷ୍ଠ କରୁଛନ୍ତି। ତୁମେ ପୁରୁଷୋତ୍ତମ ଅର୍ଥାତ୍ ସବୁ ପୁରୁଷ ଅର୍ଥାତ୍ ଆତ୍ମାମାନଙ୍କ ମଧ୍ୟରେ ଉତ୍ତମ ପୁରୁଷ ହେଉଛ, ସେମାନେ ହେଲେ ଦେବତା। ପରମ ପିତା ଶବ୍ଦ ବହୁତ ମିଠା, କିନ୍ତୁ ତାଙ୍କୁ ସର୍ବବ୍ୟାପୀ କହିଦେଉଥିବାରୁ ସେ ଏତେ ମଧୁରତା ଆସୁନାହିଁ। ତୁମମାନଙ୍କ ଭିତରେ ମଧ୍ୟ ବହୁତ କମ୍ ଅଛନ୍ତି, ଯେଉଁମାନେ ଅନ୍ତର୍ମନରେ ସ୍ନେହର ସହିତ ବାବାଙ୍କୁ ସ୍ମରଣ କରୁଛନ୍ତି। ଦୁନିଆରେ ସ୍ତ୍ରୀ ପୁରୁଷମାନେ ପରସ୍ପରକୁ ସ୍ଥୂଳରେ ସ୍ମରଣ କରୁଛନ୍ତି। ଏହା ହେଉଛି ଆତ୍ମାମାନେ ପରମାତ୍ମାଙ୍କୁ ବହୁତ ସ୍ନେହର ସହିତ ମନେ ପକାଇବା। ଭକ୍ତି ମାର୍ଗରେ ଏତେ ସ୍ନେହର ସହିତ ପୂଜା କରିପାରିବେ ନାହିଁ, କାରଣ ସେହିଭଳି ସ୍ନେହ ରହିନଥାଏ। ଜାଣି ହିଁ ନାହାନ୍ତି ତ କେମିତି ସ୍ନେହ କରିବେ? ଏବେ ତୁମର ବହୁତ ସ୍ନେହ ରହିଛି, ଆତ୍ମା କହୁଛି ମୋର ବାପା। ଆତ୍ମାମାନେ ପରସ୍ପର ଭାଇ ଭାଇ ଅଟନ୍ତି ନା? ପ୍ରତ୍ୟେକ ଭାଇ କହୁଛନ୍ତି ବାବା ଆମକୁ ନିଜ ପରିଚୟ ଦେଇଛନ୍ତି, କିନ୍ତୁ ଏହାକୁ ଭଲ କୁହାଯିବ ନାହିଁ। ଯାହାଠାରୁ କିଛି ମିଳିଥାଏ ତାଙ୍କ ପ୍ରତି ଭଲ ରହିଥାଏ, ପିତାଙ୍କ ପ୍ରତି ପିଲାମାନଙ୍କର ଭଲ ରହିଥାଏ, କାହିଁକି ନା ପିତାଙ୍କଠାରୁ ସମ୍ପତ୍ତି ଅର୍ଥାତ୍ ବର୍ଷା ମିଳିଥାଏ। ଯେତେ ଅଧିକ ସମ୍ପତ୍ତି ପୁତ୍ରର ସେତେ ଅଧିକ ସ୍ନେହ ରହିବ। ଯଦି ବାପା ପାଖରେ କିଛି ହେଲେ ସମ୍ପତ୍ତି ନାହିଁ, ଦାଦାଙ୍କ ଅର୍ଥାତ୍ ଜେଜେବାପାଙ୍କ ପାଖରେ ସମ୍ପତ୍ତି ଅଛି, ତେବେ ବାପାଙ୍କ ପ୍ରତି ଏତେ ଭଲ ରହିବ ନାହିଁ। ସେମାନେ ପୁଣି ଜେଜେବାପାଙ୍କୁ ଭଲ ପାଇବେ, ଭାବିଥାନ୍ତି ଏହାଙ୍କଠାରୁ ପଇସା ମିଳିବ। ଏହା ତ ବେହଦ୍ର ବାବାଙ୍କ କଥା, ତୁମେ ଜାଣିଛ ଆମକୁ ବାପା ପାଠ ପଢ଼ାଉଛନ୍ତି, ଏହା ତ ବହୁତ ଖୁସିର କଥା। ଭଗବାନ ଆମର ପିତା ଅଟନ୍ତି, ଯେଉଁ ରଚୟିତା ବାବାଙ୍କୁ କେହି ହେଲେ ବି ଜାଣିନାହାନ୍ତି, ନ ଜାଣିବା କାରଣରୁ ପୁଣି ନିଜକୁ ବାପା ବୋଲି କହିଦେଉଛନ୍ତି। ଯେପରି ପିଲାମାନଙ୍କୁ ଯଦି ପଚାରିବ ତୁମର ବାପା କିଏ, ଶେଷରେ କହିଦେବେ ମୁଁ ଏବେ ତୁମେ ଜାଣିଛ ପ୍ରତ୍ୟେକଙ୍କ ବାପର ବାପ ନିଶ୍ଚୟ ଅଛନ୍ତି, କିନ୍ତୁ ଆମକୁ ଏବେ ଯେଉଁ ବେହତ୍ର ମିଳୁଛନ୍ତି ତାଙ୍କର କେହି ପିତା ନାହାନ୍ତି। ଇଏ ହେଲେ ସର୍ବୋଚ୍ଚ ପିତା। ତେଣୁ ପିଲାମାନଙ୍କ ଭିତରେ ଖୁସି ରହିବା ଉଚିତ। ଭକ୍ତି ମାର୍ଗରେ ତୀର୍ଥଯାତ୍ରାକୁ ଗଲେ ଏତେ ଖୁସି ମିଳେ ନାହିଁ, କାହିଁକି ନା ପ୍ରାପ୍ତି କିଛି ନାହିଁ, କେବଳ ଦର୍ଶନ କରିବାକୁ ଯାଉଛନ୍ତି, ଫାଲତୁରେ କେତେ ଧକ୍କା ଖାଉଛନ୍ତି। ପ୍ରଥମେ ତ ମୁଣ୍ଡିଆ ମାରି ମାରି ମୁଣ୍ଡ ଚନ୍ଦା ହୋଇଗଲା, ଦ୍ୱିତୀୟରେ ପଇସା ସରିଲା, ଅର୍ଥାତ୍ ଖର୍ଚ୍ଚାନ୍ତ ହେଲ, ପଇସା ବହୁତ ଖର୍ଚ୍ଚ କରୁଛନ୍ତି, ପ୍ରାପ୍ତି କିଛି ହେଉନାହିଁ। ଭକ୍ତି ମାର୍ଗରେ ଯଦି ଆମଦାନୀ ହୋଇଥାନ୍ତା ତେବେ ଭାରତବାସୀ ବହୁତ ସାହୁକାର ହୋଇଯାଇଥାନ୍ତେ। ଏହିସବୁ ମନ୍ଦିର ଆଦି ତିଆରି କରିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତୁମର ସୋମନାଥ ମନ୍ଦିର କେବଳ ଗୋଟିଏ ନଥିଲା, ସବୁ ରାଜାମାନଙ୍କ ପାଖରେ ମନ୍ଦିର ଥିଲା। ତୁମକୁ କେତେ ପଇସା ଦେଇଥିଲେ, ତୁମକୁ କେତେ ପଇସା ଦେଇଥିଲି, 5000 ବର୍ଷ ପୂର୍ବରୁ ତୁମକୁ ବିଶ୍ୱର ମାଲିକ କରାଇଥିଲି। ଏକଥା ବାବା ହିଁ ଏହିପରି କହୁଛନ୍ତି, ଆଜିଠାରୁ 5000 ବର୍ଷ ପୂର୍ବରୁ ତୁମକୁ ରାଜଯୋଗ ଶିଖାଇ ଏପରି କରିଥିଲି, ଏବେ ତୁମେ କଣ ହୋଇଯାଇଛ? ବୁଦ୍ଧିରେ ଆସିବା ଦରକାର ନା? ଆମେ କେତେ ଭଲ ଥିଲୁ, ପୁନର୍ଜନ୍ମ ନେଇ ନେଇ ଏକଦମ ତଳେ ଖସି ଆସି ପଡ଼ିଛୁ, କୌଡ଼ି ସଦୃଶ ହୋଇଯାଇଛୁ। ପୁଣି ଏବେ ଆମେ ବାବାଙ୍କ ପାଖକୁ ଯାଉଛୁ, ଯେଉଁ ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି। ଏହା ଏକମାତ୍ର ଯାତ୍ରା ଯେତେବେଳେ କି ଆତ୍ମାମାନଙ୍କ ସହିତ ବାବା ମିଶୁଛନ୍ତି, ତେଣୁ ଭିତରେ ସେହିଭଳି ସ୍ନେହ ରହିବା ଉଚିତ। ତୁମେ ଯେତେ ଏଠାକୁ ଆସୁଛ ତ ବୁଦ୍ଧିରେ ରହିବା ଦରକାର ଯେ ଆମେ ସେହି ବାବାଙ୍କ ପାଖକୁ ଯାଉଛୁ, ଯାହାଙ୍କଠାରୁ ଆମକୁ ପୁନର୍ବାର ବିଶ୍ୱର ବାଦଶାହୀ ମିଳୁଛି। ସେହି ବାବା ଆମକୁ ଶିକ୍ଷା ଦେଉଛନ୍ତି, ପିଲାମାନେ ଦୈବୀ ଗୁଣ ଧାରଣ କର, ମୁଁ ସର୍ବଶକ୍ତିମାନ ପତି ତପାବନ ଅଟେ, ମୋତେ ୟାଦ କର। ମୁଁ କଳ୍ପ କଳ୍ପ ଆସି କହୁଛି କି ମୋତେ ୟାଦ କଲେ ବିକର୍ମ ବିନାଶ ହେବ। ମନରେ ଏହା ଆସିବା ଉଚିତ ଯେ ଆମେ ବେହଦ୍ର ବାବାଙ୍କ ପାଖକୁ ଆସିଛୁ। ବାବା କହୁଛନ୍ତି ମୁଁ ହେଉଛି ଗୁପ୍ତ, ଆତ୍ମା କହୁଛି ଯେ ମୁଁ ଗୁପ୍ତ ଅଟେ। ତୁମେ ବୁଝିଛ ଯେ ଆମେ ଶିବ ବାବାଙ୍କ ପାଖକୁ ଏବଂ ବ୍ରହ୍ମାଦାଦାଙ୍କ ପାଖକୁ ଆସିଛୁ, ଯିଏକି କମ୍ବାଇଣ୍ଡ ଅର୍ଥାତ୍ ଏକାଠି ହୋଇଅଛନ୍ତି। ତାଙ୍କ ସହିତ ଆମେ ମିଶିବାକୁ ଯାଉଛୁ, ଯାହାଙ୍କ ଦ୍ୱାରା ଆମେ ବିଶ୍ୱର ମାଲିକ ହେବୁ। ଭିତରେ କେତେ ଅପାର ଖୁସି ରହିବା ଦରକାର। ଯେବେ ମଧୁବନ ଆସିବା ପାଇଁ ନିଜ ଘରୁ ବାହାରୁଛ ତେବେ ଅନ୍ତର୍ମନ ଗଦଗଦ ହେବା ଉଚିତ। ବାବା ଆମକୁ ପଢ଼ାଇବା ପାଇଁ ଆସିଛନ୍ତି, ଆମକୁ ଦୈବୀ ଗୁଣ ଧାରଣ କରିବାର ଉପାୟ ବତାଉଛନ୍ତି। ଘରୁ ବାହାରିବା ସମୟରୁ ହିଁ ଅନ୍ତରରେ ଏହି ଖୁସି ରହିବା ଉଚିତ। ଯେପରି କନ୍ୟା ଯେବେ ପତି ସହିତ ମିଶିଥାଏ ତେବେ ଅଳଙ୍କାର ଆଦି ପିନ୍ଧିଥାଏ, ତେଣୁ ଚେହେରା ପ୍ରଫୁଲ୍ଲିତ ହୋଇଯାଇଥାଏ, ସେହି ଚେହେରା ପ୍ରଫୁଲ୍ଲିତ ହୋଇଥାଏ, ଅର୍ଥାତ୍ ଭିକାରୀ ହୋଇ ଦୁଃଖ ପାଇବା ପାଇଁ ତୁମର ଚେହେରା ପ୍ରଫୁଲ୍ଲିତ ହେଉଛି ସଦା ସୁଖ ପାଇବା ପାଇଁ। ତେଣୁ ଏହି ବାବାଙ୍କ ପାଖକୁ ଆସିବା ସମୟରେ କେତେ ଖୁସି ହେବା ଉଚିତ। ଏବେ ଆମକୁ ବେହଦ୍ର ବାବା ମିଳିଛନ୍ତି, ସତ୍ୟଯୁଗକୁ ଗଲେ ପୁଣି ଡିଗ୍ରୀ କମ୍ ହୋଇଯିବ। ଏବେ ତୁମେ ବ୍ରାହ୍ମଣ ଈଶ୍ୱରୀୟ ସନ୍ତାନ ଅଟ, ଭଗବାନ ଆସି ପଢ଼ାଉଛନ୍ତି ଯେ ଆମର ପିତା ମଧ୍ୟ ଟିଚର ମଧ୍ୟ ପଢ଼ାଉଛନ୍ତି, ପୁଣି ପବିତ୍ର କରି ସାଥିରେ ବି ନେଇଯିବେ। ମୁଁ ଆତ୍ମା ଏବେ ଏହି ଛି ରାବଣ ରାଜ୍ୟରୁ ମୁକ୍ତ ହେଉଛି। ଭିତରେ ଅସରନ୍ତି ଖୁସି ରହିବା ଉଚିତ। ଯେବେ କି ବାବା ବିଶ୍ୱର ମାଲିକ କରାଉଛନ୍ତି ତେବେ ପାଠପଢ଼ା କେତେ ଭଲ ଭାବରେ ପଢ଼ିବା ଦରକାର। ଛାତ୍ରମାନେ ଭଲ ଭାବରେ ପଢ଼ିଲେ ଭଲ ନମ୍ବର ରଖି ପାସ୍ ହୋଇଥାନ୍ତି। ପିଲାମାନେ କହୁଛନ୍ତି ବାବା ଆମେ ତ ଶ୍ରୀନାରାୟଣ ହେବୁ, ଏହା ହିଁ ହେଉଛି ସତ୍ୟନାରାୟଣ କଥା, ଅର୍ଥାତ୍ ନରରୁ ନାରାୟଣ ହେବାର କଥା। ସେହି ମିଛ କଥା ସବୁ ତୁମେ ଜନ୍ମ ଜନ୍ମାନ୍ତର ଶୁଣି ଆସିଛ, ଏବେ ବାବାଙ୍କଠାରୁ ଥରେ ମାତ୍ର ତୁମେ ସତ୍ୟ ସତ୍ୟ କଥା ଶୁଣୁଛ, ତାହା ପୁଣି ଭକ୍ତି ମାର୍ଗରେ ପ୍ରଚଳିତ ହୋଇଆସୁଛି। ଯେପରି ଶିବ ବାବା ଜନ୍ମ ନେଲେ ତାଙ୍କର ପୁଣି ବର୍ଷକୁ ବର୍ଷ ଜୟନ୍ତୀ ପାଳନ କରୁଛନ୍ତି, ସେ କେବେ ଆସିଲେ କଣ କଲେ କିଛି ହେଲେ ବି ଜଣା ନାହିଁ। ଆଚ୍ଛା, କୃଷ୍ଣ ଜୟନ୍ତୀ ପାଳନ କରୁଛନ୍ତି, ସେ ମଧ୍ୟ କେବେ ଆସିଲେ କିପରି ଆସିଲେ କିଛି ବି ଜଣା ନାହିଁ।
କହୁଛନ୍ତି କଂସପୁରୀକୁ ଆସୁଛନ୍ତି, ତେବେ ସେ ପତିତ ଦୁନିଆରେ କିପରି ଜନ୍ମ ନେବେ? ପିଲାମାନେ କେତେ ଖୁସି ହେବା ଉଚିତ, ଆମେ ବେହଦ ବାବାଙ୍କ ପାଖକୁ ଯାଉଛୁ, ଅନୁଭବ ମଧ୍ୟ ଶୁଣାଉଛନ୍ତି ନା? ମତେ ଅମୁକଙ୍କ ଦ୍ୱାରା ତୀର ଲାଗିଲା, ବାବା ଆସିଛନ୍ତି। ବାସ ସେହି ଦିନରୁ ହିଁ ମୁଁ ବାବାଙ୍କୁ ୟାଦ କରୁଛି। ଏହା ହେଉଛି ତୁମର ସବୁଠାରୁ ବଡ଼ ବାବାଙ୍କ ପାଖକୁ ଆସିବାର ଯାତ୍ରା। ବାବା ତ ଚୈତନ୍ୟ ଅଟନ୍ତି, ପିଲାମାନଙ୍କ ପାଖକୁ ଯାଉଛନ୍ତି ମଧ୍ୟ, ତାହା ହେଲା ଜଡ଼ମୂର୍ତ୍ତି ନିକଟକୁ ଯାତ୍ରା। ଏଠାରେ ତ ବାବା ଚୈତନ୍ୟରେ ଆସିଛନ୍ତି। ଯେପରି ଆମେ ଆତ୍ମାମାନେ କଥା କହୁଛେ, ସେହିପରି ପରମାତ୍ମା ପିତା ମଧ୍ୟ ଶରୀର ଦ୍ୱାରା କହୁଛନ୍ତି। ଏହି ପାଠପଢ଼ା ହେଉଛି ଭବିଷ୍ୟ 21 ଜନ୍ମ ପାଇଁ ଶରୀର ନିର୍ବାହ ଅର୍ଥେ, ତାହା ଅର୍ଥାତ୍ ଦୁନିଆର ପାଠ କେବଳ ଏକ ଜନ୍ମ ପାଇଁ। ଏବେ କେଉଁ ପାଠ ପଢ଼ିବା ଉଚିତ ଅଥବା କେଉଁ ଧନ୍ଦା କରିବା ଉଚିତ? ବାବା କହୁଛନ୍ତି ଉଭୟ କର। ସନ୍ନ୍ୟାସୀମାନଙ୍କ ସଦୃଶ ଘରଦ୍ୱାର ଛାଡ଼ି ଜଙ୍ଗଲକୁ ଯିବାର ନାହିଁ, ଏହା ତ ପ୍ରବୃତ୍ତି ମାର୍ଗ ଅଟେ ନା? ଉଭୟଙ୍କ ନିମନ୍ତେ ପଢ଼ାଉଛନ୍ତି, ସମସ୍ତେ ତ ପଢ଼ିବେ ବି ନାହିଁ, କେହି ଭଲ ପଢ଼ିବେ କେହି କମ୍, କାହାକୁ ଏକଦମ ତୁରନ୍ତ ତୀର ଲାଗିଯିବ, କେହି ତ ନିର୍ବୋଧଙ୍କ ଭଳି ଏଣୁତେଣୁ କହିବେ, କେହି କହିଥାନ୍ତି ହଁ ମୁଁ ବୁଝିବାକୁ ଚେଷ୍ଟା କରିବି, କେହି କହିବେ ଏହା ତ ଏକାନ୍ତରେ ବସି ବୁଝିବାର କଥା, ବାସ ପୁଣି ହଜିଯାଇଥାନ୍ତି। କାହାକୁ ଜ୍ଞାନ ତୀର ଲାଗିଲେ ତୁରନ୍ତ ଆସି ବୁଝିବେ, କେହି ପୁଣି କହିବେ ଆମକୁ ଫୁରସତ ନାହିଁ, ତେବେ ବୁଝିନିଅ ତୀର ଲାଗି ନାହିଁ। ଦେଖ ବ୍ରହ୍ମା ବାବାଙ୍କୁ ତୀର ଲାଗିବାରୁ ତୁରନ୍ତ ସବୁକିଛି ଛାଡ଼ିଦେଲେ ନା? ଦେଖିଲେ ବାଦଶାହୀ ମିଳୁଛି, ତାହା ଆଗରେ ଏସବୁ କଣ? ମତେ ତ ବାବାଙ୍କ ଠାରୁ ରାଜତ୍ୱ ନେବାର ଅଛି। ଏବେ ବାବା କହୁଛନ୍ତି ଲୌକିକ କର୍ମଧନ୍ଦା ଆଦି କର, କେବଳ ଗୋଟିଏ ସପ୍ତାହ ଏହାକୁ ଭଲ ଭାବରେ ବୁଝ, ଗୃହସ୍ଥ ବ୍ୟବହାରକୁ ମଧ୍ୟ ସମ୍ଭାଳିବାକୁ ହେବ, ପିଲାଛୁଆଙ୍କର ପାଳନା ମଧ୍ୟ କରିବାକୁ ପଡ଼ିବ। ସନ୍ନ୍ୟାସୀମାନେ ତ ପିଲାମାନଙ୍କୁ ଜନ୍ମ କରି ପୁଣି ଛାଡ଼ି ଚାଲିଯାଉଛନ୍ତି। ବାବା କହୁଛନ୍ତି ତୁମେ ରଚନା କରିଛ, ତେଣୁ ଭଲ ଭାବରେ ତାଙ୍କୁ ସମ୍ଭାଳ, ଧରିନିଅ ସ୍ତ୍ରୀ ଅଥବା ସନ୍ତାନ ତୁମର କଥା ମାନୁଛନ୍ତି ତେବେ ସୁପୁତ୍ର, ନ ମାନୁଛନ୍ତି ତ କୁପୁତ୍ର ଅଟନ୍ତି। ସୁପୁତ୍ର କୁପୁତ୍ର ଜଣା ପଡ଼ିଯାଇଥାନ୍ତି ନା? ବାବା କହୁଛନ୍ତି ତୁମେ ଶ୍ରୀମତରେ ଚାଲିଲେ ଶ୍ରେଷ୍ଠ ହେବ, ନଚେତ ବର୍ଷା ମିଳିପାରିବ ନାହିଁ। ପବିତ୍ର ହୋଇ ସୁପୁତ୍ର ସନ୍ତାନ ହୋଇ ନାଁ ରଖ, ଯାହାକୁ ନିଶ୍ଚୟର ତୀର ଲାଗିଗଲା ସେ କହିବ ବାସ୍ ଏକଦମ ମୁଁ ସଚ୍ଚା ରୋଜଗାର କରିବି। ବାବା ଆସିଛନ୍ତି ଶିବାଳୟକୁ ନେଇଯିବା ପାଇଁ, ତେଣୁ ଶିବାଳୟକୁ ଯିବା ପାଇଁ ପୁଣି ଯଜ୍ଞ ହେବାକୁ ପଡ଼ିବ, ଏଥିରେ ମେହନତ ରହିଛି। କୁହ ଏବେ ଶିବ ବାବାଙ୍କୁ ୟାଦ କର, ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ, କଲ୍ୟାଣ ତ ସେମାନଙ୍କର ମଧ୍ୟ କରିବାକୁ ହେବ ନା? କୁହ ଏବେ ୟାଦ କର, ତେବେ ବିକର୍ମ ବିନାଶ ହେବ। ତୁମ କନ୍ୟାମାନଙ୍କର କର୍ତ୍ତବ୍ୟ ହେଲା ପିଅର ଘର ଏବଂ ଶ୍ୱଶୁର ଘରକୁ ଉଦ୍ଧାର କରିବା, ଯେବେକି ତୁମକୁ ଡକରା ଆସୁଛି, ତେଣୁ ତୁମର କର୍ତ୍ତବ୍ୟ ହେଉଛି ତାଙ୍କର କଲ୍ୟାଣ କରିବା, ଦୟାଳୁ ହେବା ଦରକାର। ପତିତ ତମ ପ୍ରଧାନ ମନୁଷ୍ୟମାନଙ୍କୁ ସତପ୍ରଧାନ ହେବାର ରାସ୍ତା ବତାଇବାକୁ ହେବ। ତୁମେ ଜାଣିଛ ପ୍ରତ୍ୟେକ ଜିନିଷ ନୂଆରୁ ପୁରୁଣା ନିଶ୍ଚୟ ହୋଇଥାଏ, ନରକରେ ସବୁ ପତିତ ଆତ୍ମାମାନେ ଅଛନ୍ତି, ସେଥିପାଇଁ ତ ଗଙ୍ଗାରେ ସ୍ନାନ ଆଦି କରି ପାବନ ହେବାକୁ ଯାଉଛନ୍ତି। ପ୍ରଥମେ ତ ବୁଝନ୍ତୁ ଯେ ଆମେ ପତିତଟୁ, ସେଥିପାଇଁ ପାବନ ହେବାକୁ ପଡ଼ିବ। ବାବା ମାମାନଙ୍କୁ କହୁଛନ୍ତି ମତେ ୟାଦ କରିଲେ ତୁମର ପାପ ନଷ୍ଟ ହୋଇଯିବ। ସାଧୁ ସନ୍ଥ ଆଦି ଯେଉଁମାନେ ବି ଅଛନ୍ତି ସମସ୍ତଙ୍କୁ ମୋର ଏହି ସନ୍ଦେଶ ଦିଅ ଯେ ବାବା କହୁଛନ୍ତି ମତେ ୟାଦ କର, ଏହି ଯୋଗ ଅଗ୍ନି ଦ୍ୱାରା ଅଥବା ୟାଦର ଯାତ୍ରା ଦ୍ୱାରା ତୁମର ଖାଦ ବାହାରିଯିବ, ତୁମେ ପବିତ୍ର ହୋଇ ମୋ ପାଖକୁ ଆସିଯିବ, ମୁଁ ତୁମ ସମସ୍ତଙ୍କୁ ସାଥିରେ ନେଇଯିବି। ବିଛା ଯେପରି ଚାଲିବା ସମୟରେ ଯେଉଁଠି ନରମ ଜିନିଷ ଦେଖେ ଡଙ୍କ ମାରି ଦେଇଥାଏ, ପଥରକୁ ଡଙ୍କ ମାରି କ'ଣ କରିବ? ତୁମେ ମଧ୍ୟ ବାବାଙ୍କର ପରିଚୟ ଦିଅ। ଏ କଥା ମଧ୍ୟ ବାବା ବୁଝାଇଛନ୍ତି, ମୋର ଭକ୍ତ କେଉଁଠି ରହୁଛନ୍ତି? ଶିବ ମନ୍ଦିରରେ, କୃଷ୍ଣଙ୍କ ମନ୍ଦିରରେ, ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରେ ଭକ୍ତ ମୋର ଭକ୍ତି କରି ଚାଲିଛନ୍ତି, ସନ୍ତାନ ତ ଅଟନ୍ତି ନା, ମୋଠାରୁ ରାଜ୍ୟ ନେଇଥିଲେ, ଏବେ ପୂଜ୍ୟରୁ ପୂଜାରୀ ହୋଇଯାଇଛନ୍ତି, ଦେବତାମାନଙ୍କର ଭକ୍ତ ଅଟନ୍ତି ନା, ନମ୍ବରୱାର ହେଉଛନ୍ତି ଶିବଙ୍କର ଅବ୍ୟଭିଚାରୀ ଭକ୍ତି। ପୁଣି ତଳକୁ ଖସି ଖସି ଏବେ ତ ଭୂତ ପୂଜା କରିବାରେ ଲାଗି ପଡ଼ିଛନ୍ତି। ଶିବଙ୍କର ପୂଜାରୀମାନଙ୍କୁ ବୁଝାଇବାକୁ ସହଜ ହେବ, ଏହି ସମସ୍ତ ଆତ୍ମାମାନଙ୍କର ପିତା ଶିବ ବାବା ଅଟନ୍ତି, ସ୍ୱର୍ଗର ବର୍ଷା ଦେଉଛନ୍ତି। ଏବେ ବାବା କହୁଛନ୍ତି, ମୋତେ ୟାଦ କଲେ ବିକର୍ମ ବିନାଶ ହେବ, ମୁଁ ତୁମକୁ ସନ୍ଦେଶ ଦେଉଛି। ବାବା କହୁଛନ୍ତି, ମୁଁ ହେଉଛି ପତିତ ପାବନ, ଜ୍ଞାନର ସାଗର, ଜ୍ଞାନ ବି ଶୁଣାଉଛନ୍ତି, ପାବନ ହେବା ପାଇଁ ଯୋଗ ମଧ୍ୟ ଶିଖାଉଛନ୍ତି। ବ୍ରହ୍ମାଙ୍କ ଶରୀର ଦ୍ୱାରା ସନ୍ଦେଶ ଦେଉଛନ୍ତି ଯେ ମୋତେ ୟାଦ କର, ନିଜର 84 ଜନ୍ମକୁ ମନେ ପକାଅ, ତୁମକୁ ମନ୍ଦିର ଏବଂ କୁମ୍ଭମେଳାରେ ଭକ୍ତ ମିଳିଯିବେ, ସେଠାରେ ତୁମେ ଯାଇ ବୁଝାଇ ପାରିବ ପତିତ ପାବନ ଗଙ୍ଗା ଅଟେ ନା ପରମାତ୍ମା। ତେଣୁ ପିଲାମାନଙ୍କୁ ଏହି ଖୁସି ରହିବା ଉଚିତ ଯେ ଆମେ କାହା ପାଖକୁ ଯାଉଛୁ, ସେ କେତେ ସାଧାରଣ ଅଟନ୍ତି, କଣ ବା ବଡ଼େଇ ଦେଖାଇବେ, ଶିବ ବାବା କଣ କରିଲେ ବଡ଼ଲୋକ ଭଳି ଦେଖାଯିବେ, ସନ୍ନ୍ୟାସୀଙ୍କ କପଡ଼ା ତ ପିନ୍ଧିପାରିବେ ନାହିଁ। ବାବା କହୁଛନ୍ତି, ମୁଁ ତ ସାଧାରଣ ଶରୀର ନେଉଛି, ତୁମେ ହିଁ ରାୟ ଦିଅ କି ମୁଁ କଣ କରିବି, ଏହି ରଥକୁ କଣ ଶୃଙ୍ଗାର କରିବି। ସେମାନେ ହୁସେନର ଘୋଡ଼ା ବାହାର କରି ତାକୁ ଶୃଙ୍ଗାର କରିଥାନ୍ତି। ଏଠାରେ ଶିବ ବାବା ରଥକୁ ପୁଣି ବଦଳ କରି ଦେଖାଇଛନ୍ତି, ଏଠାରେ ଶିବ ବାବାଙ୍କ ରଥକୁ ପୁଣି ବଳଦ କରି ଦେଖାଇଛନ୍ତି, ବଳଦର ମସ୍ତକରେ ଗୋଲ ଗୋଲ ଶିବଙ୍କର ଚିତ୍ର ଦେଖାଇଥାନ୍ତି। ତେବେ ଶିବ ବାବା ବଳଦରେ କେଉଁଠୁ ଆସିବେ, ପୁଣି ମନ୍ଦିରରେ ବଳଦ କାହିଁକି ରଖିଛନ୍ତି, ଶଙ୍କରଙ୍କର ବାହନ ଖାଲି କହୁଛନ୍ତି ନା ଶଙ୍କରଙ୍କର ବାହନ ବୋଲି କହୁଛନ୍ତି, ସୂକ୍ଷ୍ମ ବତନରେ କଣ ଶଙ୍କରଙ୍କର ବାହନ ଥାଏ କି, ସବୁ ହେଲା ଭକ୍ତି ମାର୍ଗ ଯାହାକି ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ୍ତା ତାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ, ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ, ଆମ ସମସ୍ତ ଆତ୍ମିକ ସନ୍ତାନ ମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ଧାରଣା ନମ୍ବର 1, ନିଜେ ନିଜ ସହିତ ପ୍ରତିଜ୍ଞା କରିବାକୁ ହେବ ଯେ ଏବେ ମୁଁ ସଚ୍ଚା ରୋଜଗାର କରିବି, ନିଜକୁ ଶିବାଳୟ ଅର୍ଥାତ୍ ସ୍ୱର୍ଗକୁ ଯିବାର ଯଜ୍ଞ କରିବି, ସୁପୁତ୍ର ସନ୍ତାନ ହୋଇ ଶ୍ରୀମତରେ ଚାଲି ବାବାଙ୍କର ନାଁ ରଖିବି। ଧାରଣା ନମ୍ବର 2, ଦୟାଶୀଳ ହୋଇ ତମ ପ୍ରଧାନ ମନୁଷ୍ୟମାନଙ୍କୁ ସତପ୍ରଧାନ କରିବାକୁ ହେବ, ସମସ୍ତଙ୍କର କଲ୍ୟାଣ କରିବାକୁ ହେବ, ମୃତ୍ୟୁ ପୂର୍ବରୁ ସମସ୍ତଙ୍କୁ ବାବାଙ୍କୁ ମନେ ପକାଇବାର ମନ୍ତ୍ର ଦେବାକୁ ହେବ। ଆଜିର ପରଦାନ, ପ୍ରତ୍ୟେକ ମନୁଷ୍ୟ ଆତ୍ମାଙ୍କୁ ନିଜର ତିନି କାଳର ଦର୍ଶନ କରାଉଥିବା ଦିବ୍ୟ ଦର୍ପଣ ଭବ। ବରଦାନଙ୍କ ବାବା ବିସ୍ତାରେ ବତାଉଛନ୍ତି, ତୁମେ ପିଲାମାନେ ଏବେ ଏହିଭଳି ଦିବ୍ୟ ଦର୍ପଣ ହୋଇଯାଅ, ଯେଉଁ ଦର୍ପଣ ଦ୍ୱାରା ସବୁ ମନୁଷ୍ୟ ଆତ୍ମାମାନେ ନିଜର ତିନି କାଳକୁ ଦର୍ଶନ କରିପାରିବେ, ସେମାନଙ୍କୁ ସ୍ପଷ୍ଟ ଦେଖାଯାଉ ଯେ ମୁଁ କଣ ଥିଲି, ଏବେ କଣ ଅଟେ ଏବଂ ଆଗକୁ କଣ ହେବି। ଯେତେବେଳେ ଜାଣିଯିବେ ଅର୍ଥାତ୍ ଅନୁଭବ କରି ନେବେ ବା ଦେଖିବେ ଯେ ଆମର ଅନେକ ଜନ୍ମର ତୃଷ୍ଣା ବା ଅନେକ ଜନ୍ମର ଆଶା, ଯାହାକି ମୁକ୍ତିଧାମକୁ ଯିବାର ବା ସ୍ୱର୍ଗ ଦୁନିଆକୁ ଯିବା ରହିଛି, ଏବେ ହିଁ ପୂର୍ଣ୍ଣ ହୋଇପାରିବ। ତେବେ ସହଜରେ ବାବାଙ୍କ ଠାରୁ ନିଜର ସମ୍ପତ୍ତିର ଅଧିକାର ନେବା ପାଇଁ ଆକର୍ଷିତ ହୋଇଆସିବେ। ଆଜିର ସ୍ଲୋଗାନ, ଏକ ବଳ ଏକ ଭରସା, ଏହି ପାଠକୁ ସର୍ବଦା ପକ୍କା ରଖିଥାଉ। ତେବେ ଭଉଁରୀ ମଝିରୁ ସହଜରେ ବାହାରି ଯାଇପାରିବ। ଅବ୍ୟକ୍ତ ଇସାରା ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ଆଜିର ଇସାରା ଉତ୍ତରାଧିକାରୀ ଆତ୍ମାମାନେ ସେତେବେଳେ ପ୍ରତ୍ୟକ୍ଷ ହେବେ ଯେତେବେଳେ ତୁମେମାନେ ନିଜର ପବିତ୍ରତା ରୂପୀ ରାଜକୀୟତାର ସ୍ଥିତିରେ ସ୍ଥିତ ରହିବ। କେଉଁଠି ବି ଦେହର ଆକର୍ଷଣରେ ଆଖି ଡୁବୁ ନଥିବା ଅର୍ଥାତ୍ ଦୃଷ୍ଟି ଆକର୍ଷିତ ହେଉନଥିବ, କେଉଁଠି ବି ଦେହର ଆକର୍ଷଣରେ ଆଖି ଡୁବୁନଥିବ ଅର୍ଥାତ୍ ଦୃଷ୍ଟି ଆକର୍ଷିତ ହେଉନଥିବ, ତେବେ ୱାରିସର ଅର୍ଥ ହେଲା ଅଧିକାରୀ। ତେଣୁ ଯେଉଁମାନେ ଏଠାରେ ସର୍ବଦା ଅଧିକାରୀ ସ୍ଥିତିରେ ସ୍ଥିତ ରହୁଛନ୍ତି, କେବେ ବି ମାୟାର ଅଧୀନ ହେଉନାହାନ୍ତି, ଅଧିକାରୀ ପଣିଆର ଶୁଭ ନିଶାରେ ରହୁଛନ୍ତି, ଏହିଭଳି ଅଧିକାରୀ ସ୍ଥିତିବାଲା ସେଠାରେ ମଧ୍ୟ ଅଧିକାରୀ ହୋଇଥାନ୍ତି। ଓମ୍ ଶାନ୍ତି।